ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ସ୍ୱାଗତ କରେ। ଯାହେଉ, ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆଜିର ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡ଼ିଓ ପାଖରେ ଅପେକ୍ଷା କରି ବସିଥିବାର ଜାଣି ଆମେ ମଧ୍ୟ ବିଶେଷ ଖୁସି, ଆପଣଙ୍କ ନିକଟରେ ଧନ୍ୟବାଦ। କିନ୍ତୁ ଆପଣ ଆପଣଙ୍କ ଜୀବନରେ ଏକ ମହାନ ବିଷୟ ସାଧନ କରିବା ପାଇଁ ଯାଉଅଛନ୍ତି, କାରଣ ଯେଉଁମାନେ ପ୍ରଭୁଙ୍କ ବିଷୟରେ ଉଦ୍ୟୋଗୀ ହୁଅନ୍ତି, ପ୍ରଭୁ ମଧ୍ୟ ସେମାନଙ୍କ ବିଷୟରେ ଉଦ୍ୟୋଗୀ ହୁଅନ୍ତି, ଆଉ ସେମାନଙ୍କୁ ତାଙ୍କର ସେହି ସ୍ୱର୍ଗୀୟ ଆଶୀର୍ବାଦରେ ପରିପୂର୍ଣ୍ଣ କରନ୍ତି। ତେଣୁ ମୋର ବିଶ୍ୱାସ, ଆଜି ମଧ୍ୟ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ତାହାଙ୍କର ସ୍ୱର ଶୁଣିବା ସଙ୍ଗେ ସଙ୍ଗେ ଆମମାନଙ୍କ ଜୀବନରେ ବାସ୍ତବ ଶାନ୍ତି, ଆନନ୍ଦ ତଥା ପରିତୃପ୍ତି ଉପଲବ୍ଧି କରିପାରିବା। ତାହେଲେ ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ, ପ୍ରଶଂସା କରୁଅଛୁ ଏହି ସୁନ୍ଦର ସମୟ ପାଇଁ। ହଁ ପବିତ୍ର ପ୍ରଭୁ, ତୁମେ ଆମମାନଙ୍କୁ ତୁମର ବାକ୍ୟ ମଧ୍ୟ ଦେଇଯିବା ପାଇଁ ଏବଂ ତୁମର ନିକଟବର୍ତ୍ତୀ ହେବା ପାଇଁ ସୁଯୋଗ ଦେଇଅଛ। ପ୍ରଭୁ, ଏହି ସୁଯୋଗର ସଦ୍ବ୍ୟବହାର କରି ଯେପରି ଆମମାନେ ବାସ୍ତବ ଭାବରେ ଆତ୍ମିକ ଜୀବନରେ ଉପକୃତ ହେବାକୁ ପାରିବୁ, ବୃଦ୍ଧି ଲାଭ କରିବାକୁ ପାରିବୁ, ଏହି ଅନୁଗ୍ରହ ପ୍ରଭୁ ତୁମେ ଦାନ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କର ଆତ୍ମିକ କ୍ଷୁଧାକୁ ପ୍ରଭୁ ତୁମେ ମୋଚନ କର, ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ତୁମର ସେହି ସ୍ୱର୍ଗୀୟ ଆଶୀର୍ବାଦରେ ପରିପୂର୍ଣ୍ଣ କରି ରଖ, ପ୍ରତ୍ୟେକ ଜୀବନରେ ତୁମର ମହତ ଇଚ୍ଛା ଅଭିମତ ତୁମେ ସଫଳ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁ ଆମମାନଙ୍କୁ ତୁମର ସ୍ୱର ଶୁଣିବା ପାଇଁ ଦିଅ, ତୁମର ଉପସ୍ଥିତିକୁ ଉପଲବ୍ଧି କରିବା ପାଇଁ ଦିଅ। ତୁମେ ଆମମାନଙ୍କୁ ତୁମର ସେହି ସ୍ୱର୍ଗୀୟ ପଥରେ କଢ଼ାଇ ନିଅ, ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପ୍ରଥମ ଯୌହନ ଦୁଇ ପର୍ବର 27 ପଦରୁ ଆରମ୍ଭ କରି 29 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆପଣଙ୍କର ମନେ ଥିବ, ଗତ ପାଠରେ ଆମେ ଖ୍ରୀଷ୍ଟ ବିଶ୍ୱାସୀର ପବିତ୍ର ଆତ୍ମାଙ୍କଠାରୁ ଅଭିଷେକ ପାଇବା ନେଇ ଲକ୍ଷ୍ୟ କରିଥିଲୁ, ଯଦ୍ୱାରା ଖ୍ରୀଷ୍ଟ ବିଶ୍ୱାସୀ ଜ୍ଞାନପ୍ରାପ୍ତ ହୋଇଥାଏ, କାରଣ ପବିତ୍ର ଆତ୍ମା ତାହା ନିକଟରେ ସମସ୍ତ ବିଷୟ ପ୍ରକାଶ କରିଥାନ୍ତି, ଆଉ ତାହା ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ। ଏହି ଅଭିଷେକ ବିଷୟ ନେଇ ଆଜି ମଧ୍ୟ ଆମେ ଏହି ଦୁଇ ପର୍ବର 27 ପଦରେ ଲକ୍ଷ୍ୟ କରିବାକୁ ଯିବା, ଯେଉଁଠାରେ ଜୁହନ କହନ୍ତି, କିନ୍ତୁ ତୁମ୍ଭେମାନେ ତାହାଙ୍କଠାରୁ ଯେଉଁ ଅଭିଷେକ ପାଇଅଛ ତାହା ତୁମମାନଙ୍କଠାରେ ରହିଅଛି। ମାତ୍ର ଗତ ପାଠରେ ଆମେ ଆଉ କିଛି ବିଷୟ ମଧ୍ୟ ଦେଖିଥିଲୁ, ଯାହାକି ଖ୍ରୀଷ୍ଟାରୀ କିଏ ଓ ତାହାର କାର୍ଯ୍ୟ କ'ଣ ଓ ଏଥିସହିତ ଅନନ୍ତ ଜୀବନ କ'ଣ, ତାହା ଜୁହନ ଅତି ପରିଷ୍କାର ଭାବରେ ଜଣାଇ ଦେଇଛନ୍ତି। କାରଣ ଖ୍ରୀଷ୍ଟ ବିଶ୍ୱାସୀମାନେ ଯେପରି ଭ୍ରାନ୍ତ ଶିକ୍ଷାରେ ପରିଚାଳିତ ହୋଇ, ବିଶେଷତଃ ନାସ୍ତିକମାନଙ୍କର ଶିକ୍ଷାରେ ପରିଚାଳିତ ହୋଇ ସତ୍ୟ ପଥରୁ ବିଚ୍ୟୁତ ନ ହୁଅନ୍ତି, ଏଥିନିମନ୍ତେ ସେ ସେମାନଙ୍କୁ ସତର୍କ କରାଇ ଦିଅନ୍ତି। ବର୍ତ୍ତମାନ ଜୁହନ ସେମାନଙ୍କୁ କହିବାକୁ ଯାଉଅଛନ୍ତି, ତୁମେମାନେ ତାହାଙ୍କୁ ତୁମମାନଙ୍କର ଉଦ୍ଧାରକର୍ତ୍ତା ବୋଲି ଜାଣ, ସେହି ବିଶ୍ୱାସ ଧରି ରଖ। ମାତ୍ର ବର୍ତ୍ତମାନ ମଧ୍ୟ ତୁମମାନଙ୍କୁ ତାହାଙ୍କ ସହିତ ଓ ପିତାଙ୍କ ସହିତ ସହଭାଗିତା ସ୍ଥାପନ କରିବାକୁ ହେବ, ଓ ଅନ୍ୟାନ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହିତ ମଧ୍ୟ ସହଭାଗିତା ସ୍ଥାପନ କରିବାକୁ ପଡ଼ିବ। ତେବେ ପ୍ରଥମ ଜୁହନ 2 ପର୍ବର 27 ପଦରେ ଲେଖା ଅଛି, କିନ୍ତୁ ତୁମେମାନେ ତାହାଙ୍କଠାରୁ ଯେଉଁ ଅଭିଷେକ ପାଇଅଛ ତାହା ତୁମମାନଙ୍କଠାରେ ରହିଅଛି। ପୁଣି କେହି ଯେ ତୁମମାନଙ୍କୁ ଶିକ୍ଷା ଦେବ ଏହା ତୁମମାନଙ୍କର ଆବଶ୍ୟକ ନାହିଁ, ମାତ୍ର ତାହାଙ୍କଠାରୁ ସେହି ଅଭିଷେକ ତୁମମାନଙ୍କୁ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ। ଏଣୁ ସେହି ଶିକ୍ଷା ଅନୁସାରେ ତାହାଙ୍କଠାରେ ରୁହ। ଅଭିଷେକର ଅର୍ଥ କିଛି ବୋଳିବା ବା ଲେପନ କରିବା। ଏହାର ଅର୍ଥ ହେଉଛି କିଛି ମଲମ ନେଇ ଶରୀରରେ ମଖାଇବା ବା କିଛି ତୈଳ ନେଇ ଶରୀରରେ ମଖାଇବା ବା ବୋଳିବା। ଏହା ଏପ୍ରକାର ଯେତେବେଳେ ଆପଣ କିଛି ଭିକ୍ସ ବା ମଲମ ନେଇ ଆପଣଙ୍କର ନାକରେ ବା ଛାତିରେ ରାତିରେ ଲଗାନ୍ତି, ସେତେବେଳେ ଆପଣ ନିଜକୁ ଅଭିଷେକ କରନ୍ତି ଆଉ ଏହାକୁ ନିଜର ଶରୀରରେ ଲେପନ କରନ୍ତି। ମାତ୍ର ଆଜି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଏହାର ଅର୍ଥ କ'ଣ? ପୁରାତନ ନିୟମରେ ଈଶ୍ୱରଙ୍କ ଆଦେଶ ଅନୁଯାୟୀ ଇସ୍ରାଏଲୀୟ ଯାଜକମାନେ ତୈଳରେ ଅଭିଷିକ୍ତ ହୋଇଥିଲେ, ଆଉ ସେହି ଅଭିଷେକ ଶାରୀରିକ ଭାବେ ଦର୍ଶାଉଥିଲା ଯେ ସେମାନେ କେତେକ ନିର୍ଦ୍ଦିଷ୍ଟ ଉତ୍ସବ ସମ୍ପାଦନ କରିବା ନିମନ୍ତେ ବିଶେଷ କରି ପବିତ୍ର ଆତ୍ମାଙ୍କ ଦ୍ୱାରା ଅଭିଷିକ୍ତ ହେଉଥିଲେ। ତାହା ହିଁ ଯାହାକି ଆଜି ଆମମାନଙ୍କ ନିମନ୍ତେ ତହିଁର ଅର୍ଥ ପ୍ରକାଶ କରେ। ଜୋହନ କହନ୍ତି, କିନ୍ତୁ ତୁମେମାନେ ତାହାଙ୍କଠାରୁ ଯେଉଁ ଅଭିଷେକ ପାଇଅଛ ତାହା ହେଉଛି ଆପଣ ଓ ମୁଁ, ଆମେ ଈଶ୍ୱରଙ୍କର ଏକ ଅଭିଷେକ ଗ୍ରହଣ କରିଅଛୁ। ଆପଣ ଯେତେବେଳେ ଉଦ୍ଧାରପ୍ରାପ୍ତ ହୁଅନ୍ତି ସେତେବେଳେ ଈଶ୍ୱରଙ୍କ ଆତ୍ମା ଆପଣଙ୍କ ନିମନ୍ତେ ଏକ ବିଷୟ ସାଧନ କରନ୍ତି, ଆଉ ତାହା ହେଉଛି ସେ ଆପଣଙ୍କୁ ଅଭିଷେକ କରନ୍ତି। ସେ ଆପଣଙ୍କୁ ଅଭିଷେକ କରନ୍ତି ଯେପରି ଆପଣ ଯେଉଁ ସ୍ୱର୍ଗୀୟ ସତ୍ୟ ପୂର୍ବରୁ ବୁଝିପାରିନଥିଲେ ତାହା ଯେପରି ବୁଝିପାରନ୍ତି। ଜୁହନ କହନ୍ତି, କିନ୍ତୁ ତୁମେମାନେ ତାହାଙ୍କଠାରୁ ଯେଉଁ ଅଭିଷେକ ପାଇଅଛ ତାହା ତୁମମାନଙ୍କଠାରେ ରହିଅଛି। ପୁଣି କେହି ଯେ ତୁମମାନଙ୍କୁ ଶିକ୍ଷା ଦେବ ଏହା ତୁମମାନଙ୍କର ଆବଶ୍ୟକ ନାହିଁ। ଆପଣ ଜାଣି ରଖିବାକୁ ହେବ ଯେ ଜୋହନ ଏହି ସମସ୍ତ ଉଦ୍ଧାରପ୍ରାପ୍ତ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟକୁ ଲେଖୁଅଛନ୍ତି। ଏଠାରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଲକ୍ଷ୍ୟ କରିବାର ହେଉଛି ଯେ ଜୋହନ ଏଠାରେ କହୁନାହାନ୍ତି ଯେ ଆମମାନଙ୍କ ନିମନ୍ତେ ଶିକ୍ଷକଙ୍କର ଆବଶ୍ୟକତା ନାହିଁ। ଆମ୍ଭେମାନେ ଶିକ୍ଷକମାନଙ୍କୁ ଆବଶ୍ୟକ କରୁ, ନଚେତ୍ ପାଉଲଙ୍କର ଏପରି କହିବା ଭୁଲ ହୋଇଥାନ୍ତା ଯେତେବେଳେ ସେ ଏଫିସିଓ ପତ୍ରରେ ଏହିପରି କହିଲେ ଯେ ଈଶ୍ୱର ମଣ୍ଡଳୀ ମଧ୍ୟରେ କେତେକଙ୍କୁ ପ୍ରଦାନ କରିଅଛନ୍ତି ଯେଉଁମାନେ ପ୍ରକୃତରେ ଦାନପ୍ରାପ୍ତ, କେତେକ ଅଛନ୍ତି ଯେଉଁମାନେ ଶିକ୍ଷକ, ଆଉ କେତେକ ଅଛନ୍ତି ଯେଉଁମାନେ ସୁସମାଚାର ପ୍ରଚାରକ, ଆଉ କେତେକ ଅଛନ୍ତି ଯେଉଁମାନେ ବିଶ୍ୱାସୀମାନଙ୍କୁ ପ୍ରତିପାଳନ କରି ସେମାନଙ୍କୁ ଉତ୍ତମ ପରାମର୍ଶ ଦିଅନ୍ତି। ପାଉଲ କହନ୍ତି ଯେ ଈଶ୍ୱର ଏହି ଲୋକମାନଙ୍କୁ ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ପ୍ରଦାନ କରିଅଛନ୍ତି ଯେପରି ବିଶ୍ୱାସୀ ମଣ୍ଡଳୀ ସୁଦୃଢ଼ ହୋଇ ବିଶ୍ୱାସରେ ବୃଦ୍ଧି ପାଏ। ମୁଁ ଭାବେ ଏହା ଅତି ଗୁରୁତ୍ୱପୂର୍ଣ୍ଣ ଯେ ଆମେମାନେ ଉତ୍ତମ ଶିକ୍ଷକମାନଙ୍କ ଅଧୀନରେ ରହୁ, କାରଣ ଉତ୍ତମ ଶିକ୍ଷକମାନଙ୍କ ନିକଟରେ ବସିବା ଦ୍ୱାରା ଆମ୍ଭେମାନେ ଉତ୍ତମ ଶିକ୍ଷା ପ୍ରାପ୍ତ ହୋଇଥାଉ। ତେଣୁକରି ଜୋହନ ଏଠାରେ କହନ୍ତି ନାହିଁ ଯେ ଶିକ୍ଷକମାନେ ଆବଶ୍ୟକ ନୁହନ୍ତି, ମାତ୍ର ସେ କିଛି କହୁଅଛନ୍ତି ଯାହାକି ଆଜି ଈଶ୍ୱରଙ୍କ ସନ୍ତାନମାନଙ୍କ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ସେ ଯେତେବେଳେ କହନ୍ତି, କିନ୍ତୁ ତୁମେମାନେ ତାହାଙ୍କଠାରୁ ଯେଉଁ ଅଭିଷେକ ପାଇଅଛ, ଏହା ଏଥିପୂର୍ବରୁ ଦର୍ଶାଯାଇଅଛି ଯେତେବେଳେ କି ସେ କହିଲେ ତୁମେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଅଭିଷେକ ପାଇଅଛ, ଯାହାକି ପବିତ୍ର ଆତ୍ମାଙ୍କର ଅଭିଷେକ। ପବିତ୍ର ଆତ୍ମାଙ୍କର କାର୍ଯ୍ୟଗୁଡ଼ିକ ମଧ୍ୟରୁ ଏକ ମହାନ କାର୍ଯ୍ୟ ହେଉଛି ଆମ୍ଭମାନଙ୍କୁ ଶିକ୍ଷା ଦେବା। ସେ ଆମମାନଙ୍କୁ ସମସ୍ତ ସତ୍ୟରେ କଢ଼ାଇ ନେବା ନିମନ୍ତେ ସମର୍ଥ। ପ୍ରଭୁ ଯୀଶୁ, ଯିଏକି ଆମମାନଙ୍କର ମହାନ ଶିକ୍ଷକ, ସେ କହନ୍ତି, କିନ୍ତୁ ସେହି ସାହାଯ୍ୟକାରୀ ଅର୍ଥାତ୍ ଯେଉଁ ପବିତ୍ର ଆତ୍ମାଙ୍କୁ ପିତା ମୋ ନାମରେ ପ୍ରେରଣ କରିବେ, ସେ ତୁମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ଆଉ ମୁଁ ତୁମମାନଙ୍କୁ ଯାହା ଯାହା କହିଅଛି ସେହିସବୁ ତୁମମାନଙ୍କୁ ସ୍ମରଣ କରାଇବେ, ଯାହାକି ଯୋହନ 14 ପର୍ବର 26 ପଦରେ ଲେଖା ଅଛି। ପବିତ୍ର ଆତ୍ମା ଆମମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ, ତାହା ହେଉଛି ଆପଣ ଓ ମୁଁ ଆମେ ଯେଉଁ ସମସ୍ତ ବିଷୟକୁ ଧରି ରଖିବା ନିମନ୍ତେ ସମର୍ଥ ସେହି ସମସ୍ତ ବିଷୟ। ଏହାପରେ ଯୋହନ କହନ୍ତି ସେହି 27 ପଦରେ, ମାତ୍ର ତାହାଙ୍କଠାରୁ ସେହି ଅଭିଷେକ ତୁମମାନଙ୍କୁ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ, ଏଣୁ ସେହି ଶିକ୍ଷା ଅନୁସାରେ ତାହାଙ୍କଠାରେ ରୁହ। ତୁମମାନଙ୍କୁ ଏକ ଅଭିଷେକ ପ୍ରଦାନ କରାଯାଇଅଛି, ଯଦ୍ୱାରା ତୁମେମାନେ ସମସ୍ତ ସତ୍ୟକୁ ବୁଝିବା ନିମନ୍ତେ ସମର୍ଥ ହୋଇଅଛ, କାରଣ ସ୍ୱାଭାବିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟ ସବୁକୁ ଗ୍ରହଣ କରିପାରେ ନା, କାରଣ ସେହିସବୁ ତାହା ନିମନ୍ତେ ମୂର୍ଖତାର ବିଷୟ, କିମ୍ବା ସେ ସେହିସବୁକୁ ଜାଣିପାରେ ନାହିଁ, କାରଣ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ। ସେଥିପାଇଁ ପ୍ରଥମ କରନ୍ଥୀୟ 2 ପର୍ବର 14 ପଦରେ ଏହିପରି ଲେଖା ଅଛି, କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ଗ୍ରହଣ କରେ ନାହିଁ, କାରଣ ସେହିସବୁ ତାହା ନିକଟରେ ମୂର୍ଖତା, ପୁଣି ସେ ସେହିସବୁ ବୁଝିପାରେ ନାହିଁ, ଯେଣୁ ସେହିସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ। ପାଉଲ ମଧ୍ୟ ଏଥିପୂର୍ବରୁ ଲେଖିଥିଲେ, ଯାହାକି ସେହି ପ୍ରଥମ କରନ୍ଥୀୟ 2 ପର୍ବର 9-10 ପଦ ମଧ୍ୟରେ ଆମେ ଏହିପରି ପାଠ କରୁ, କିନ୍ତୁ ଯେପରି ଲେଖା ଅଛି, ଚକ୍ଷୁ ଯାହା ଦେଖିନାହିଁ, କର୍ଣ୍ଣ ଯାହା ଶୁଣିନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି, କିନ୍ତୁ ଈଶ୍ୱର ଆମମାନଙ୍କ ନିମନ୍ତେ ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି। ଯେଣୁ ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ୱରଙ୍କର ଗଭୀର ବିଷୟ ସବୁ ଅନୁସନ୍ଧାନ କରନ୍ତି। ଏହା ହେଉଛି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ପବିତ୍ର ଆତ୍ମାଙ୍କର ଅଭିଷେକ। ଏହି କାରଣରୁ ଆମମାନେ ଈଶ୍ୱରଙ୍କ ବାକ୍ୟର ନିକଟବର୍ତ୍ତୀ ହୋଇ ଏହାକୁ ଭଲ ଭାବେ ଅଧ୍ୟୟନ କରିବାକୁ ହେବ ଓ ପବିତ୍ର ଆତ୍ମାଙ୍କର ଚାଳନା ଲୋଡ଼ିବାକୁ ହେବ। ଆଜି ଅନେକ ନିୟମିତ ଭାବେ ଈଶ୍ୱରଙ୍କର ବାକ୍ୟ ଶୁଣୁ ଶୁଣୁ ଓ ଅଧ୍ୟୟନ କରୁ କରୁ ସେମାନଙ୍କର ଆତ୍ମିକ ଚକ୍ଷୁ ଖୋଲିଯାଏ ଓ ସେମାନେ ସେହି ବାକ୍ୟ ମଧ୍ୟ ଦେଇ ପ୍ରଭୁ ଯୀଶୁଙ୍କର ପରିଚୟ ପାଆନ୍ତି ଓ ତାହାଙ୍କୁ ଦେଖିପାରନ୍ତି। ଏଠାରେ କ'ଣ ଘଟେ? ପବିତ୍ର ଆତ୍ମା ସେହି ବାକ୍ୟ ମଧ୍ୟ ଦେଇ ତାହା ଅନ୍ତରରେ କଥା କୁହନ୍ତି ଓ ସେ ପବିତ୍ର ଆତ୍ମାଙ୍କର ଅଭିଷେକ ପ୍ରାପ୍ତ ହୁଏ, ସେ ପବିତ୍ର ଆତ୍ମାଙ୍କର ଚାଳନା ପ୍ରାପ୍ତ ହୁଏ। କିନ୍ତୁ ଆଜି ଅନେକ ଭାବପ୍ରବଣତା ବଶତଃ ପରିଚାଳିତ ହୋଇ ଏହିପରି କଥା କୁହନ୍ତି ଓ କାର୍ଯ୍ୟ କରନ୍ତି, ଯାହାକି ଈଶ୍ୱରଙ୍କ ବାକ୍ୟକୁ ବୁଝିବାରେ ବା ତାହାକୁ ପ୍ରେମ କରିବାରେ ସେମାନଙ୍କର ହୃଦୟକୁ ଆଲୋକିତ କରିପାରେ ନା, କିମ୍ବା ପ୍ରଭୁ ଯୀଶୁଙ୍କୁ ପ୍ରେମ କରିବାରେ ସହାୟକ ହୋଇପାରେ ନା। ଆପଣ କେତେଦୂର ଆପଣଙ୍କର ବିଶ୍ୱାସରେ ଭାବପ୍ରବଣତାକୁ ସ୍ଥାନ ଦିଅନ୍ତି ବା ଆପଣଙ୍କର ଧର୍ମବିଶ୍ୱାସକୁ ଦେଖାଇ ହେବା ନିମନ୍ତେ ଯାହା କିଛି କରନ୍ତୁ ନା କାହିଁକି, ମାତ୍ର ଏହାର କୌଣସି ମୂଲ୍ୟ ନାହିଁ। ମାତ୍ର ଆଜି ଆମମାନେ ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେବା ଓ ଅଭିଷିକ୍ତ ହେବା ନିତାନ୍ତ ପ୍ରୟୋଜନ। ଏହା ଆମମାନଙ୍କର ହୃଦୟକୁ ପ୍ରକୃତରେ ଆଲୋକିତ କରାଏ। ତେବେ ମୁଖ୍ୟ ବିଷୟଟି ହେଉଛି ଯେ ଏକ ଦିନ ଆସିବା ଉଚିତ ଯେଉଁଦିନ ଆପଣ ଓ ମୁଁ, ଯେତେଦୂର ପର୍ଯ୍ୟନ୍ତ ଈଶ୍ୱରଙ୍କ ବାକ୍ୟ ବିଚାରକୁ ଅଣାଯାଏ, ଆମେ ଆମର ଦୁଇ ପାଦରେ ଠିଆ ହୋଇପାରିବା ଓ ପିତର ଯେପରି କହନ୍ତି, ଯାହାକି ପ୍ରଥମ ପିତର 3 ପର୍ବର 15 ପଦରେ ଲେଖା ଅଛି, କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମମାନଙ୍କଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ। ଏହିପରି କହିବା ନିମନ୍ତେ ସମର୍ଥ ହୋଇପାରିବା, ଆମମାନେ ଏହିପରି କରିବା ନିମନ୍ତେ ସମର୍ଥ ହେବା ଉଚିତ। ମାତ୍ର ଏଥିରେ ମଧ୍ୟ ଅନେକ ଭୟର କାରଣ ମଧ୍ୟ ରହିଅଛି, କାରଣ ଅନେକ ଏହିପରି ଅଛନ୍ତି, ସେମାନେ ଈଶ୍ୱରଙ୍କ ବାକ୍ୟକୁ ଭଲ ଭାବେ ନ ବୁଝି ତହିଁର ବିକୃତ ଅର୍ଥ କରନ୍ତି ଓ ସେମାନେ ଯେତେ ବାଇବଲ ଅଧ୍ୟୟନ କଲେ ମଧ୍ୟ ସେହିପରି ଅନ୍ଧକାର ମଧ୍ୟରେ ପରିଚାଳିତ ହୁଅନ୍ତି, କିନ୍ତୁ ସତ୍ୟର ପରିଚୟ ପାଇପାରନ୍ତି ନାହିଁ, କାରଣ ସେମାନେ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେବାକୁ ଚେଷ୍ଟା ନ କରି ନିଜର ଜ୍ଞାନ ଓ ଚିନ୍ତାଧାରା ଦ୍ୱାରା ସମସ୍ତ ବିଷୟ ବୁଝିବା ନିମନ୍ତେ ଚେଷ୍ଟା କରନ୍ତି। ତେଣୁ ସେମାନଙ୍କ ବିଷୟ ନେଇ ପ୍ରେରିତ ପାଉଲ 2 ତିମୋଥି 3 ପର୍ବର 6-7 ପଦରେ ଏହିପରି କହନ୍ତି, କାରଣ ଏମାନଙ୍କ ମଧ୍ୟରେ ଏପରି ଲୋକ ଅଛନ୍ତି ଯେଉଁମାନେ ଘରେ ଘରେ ପଶି ପାପରେ ଭାରାକ୍ରାନ୍ତ ଓ ବିଭିନ୍ନ କୁଅଭିଳାଷରେ ଚାଳିତ ନିର୍ବୋଧ ସ୍ତ୍ରୀମାନଙ୍କୁ ଆପଣାର ବଶବର୍ତ୍ତୀ କରନ୍ତି। ଏହି ସ୍ତ୍ରୀ ଲୋକମାନେ ସର୍ବଦା ଶିକ୍ଷା କରୁଥିଲେ ହେଁ ସତ୍ୟ ଜାଣିବା ପାଇଁ କଦାପି ସମର୍ଥ ହୁଅନ୍ତି ନାହିଁ। ଏହାର ଅର୍ଥ ହେଉଛି ସେମାନେ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରନ୍ତି ନାହିଁ କି ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଶିକ୍ଷା ଗ୍ରହଣ କରିପାରନ୍ତି ନାହିଁ। ସେମାନେ ଈଶ୍ୱରଙ୍କ ବାକ୍ୟ ସଦାସର୍ବଦା ଶୁଣନ୍ତି ଓ ଅଧ୍ୟୟନ କରନ୍ତି ତଥା ଅନେକ ବିଷୟ ମଧ୍ୟ ଲେଖି ରଖନ୍ତି, ମାତ୍ର ସେମାନେ ତହିଁର ସତ୍ୟତାକୁ ଗ୍ରହଣ କରିପାରନ୍ତି ନାହିଁ। ସେମାନେ ତାହା ଶିକ୍ଷା କରନ୍ତି ନାହିଁ କି ସତ୍ୟ ଜ୍ଞାନ ମଧ୍ୟକୁ ଆସିବା ନିମନ୍ତେ ସମର୍ଥ ହୋଇପାରନ୍ତି ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ଆମେ ଏପରି ଏକ ସ୍ଥାନକୁ ଆସିବା ଉଚିତ ଯେଉଁ ସ୍ଥାନରେ ଈଶ୍ୱରଙ୍କ ଆତ୍ମା ଆମମାନଙ୍କର ଶିକ୍ଷକ ଅଟନ୍ତି। ଆପଣ ଯେତେବେଳେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରନ୍ତି ସେତେବେଳେ କ'ଣ ଆପଣ ପବିତ୍ର ଆତ୍ମାଙ୍କର ଚାଳନା ତଥା ଶିକ୍ଷକତା ନିମନ୍ତେ ପ୍ରାର୍ଥନା କରନ୍ତି? ଆପଣ ଯଦି ପ୍ରଥମେ କିଛି ବୁଝିପାରୁନାହାନ୍ତି ତାହେଲେ ଆଣ୍ଠୁଇ ପୁଡ଼ି ପ୍ରାର୍ଥନା କରନ୍ତୁ ଆଉ ଏହିପରି ପ୍ରାର୍ଥନା କରନ୍ତୁ, ପ୍ରଭୁ ମୁଁ କିଛି ବୁଝିପାରୁନାହିଁ, ମୋତେ ତହିଁର ପ୍ରକୃତ ଅର୍ଥ ବୁଝାଇ ଦିଅ, କାରଣ ମୁଁ ତହିଁର ସତ୍ୟାସତ୍ୟ ଜାଣିବାକୁ ଚାହେଁ ଓ ତାହାକୁ ମୋ ଜୀବନରେ ସାର୍ଥକ କରିବାକୁ ଚାହେଁ। ଏହା ହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ ଓ ଏହା ଯାହାକି ଜୋହନ ଏଠାରେ କହୁଅଛନ୍ତି। କିନ୍ତୁ ତୁମେମାନେ ତାହାଙ୍କଠାରୁ ଯେଉଁ ଅଭିଷେକ ପାଇଅଛ ତାହା ତୁମମାନଙ୍କଠାରେ ରହିଅଛି, ପୁଣି କେହି ଯେ ତୁମମାନଙ୍କୁ ଶିକ୍ଷା ଦେବ ଏହା ତୁମମାନଙ୍କର ଆବଶ୍ୟକ ନାହିଁ। କେତେକ ବିଷୟ ରହିଅଛି ଯାହାକି ଈଶ୍ୱରଙ୍କ ଆତ୍ମା ହିଁ କେବଳ ତହିଁର ସତ୍ୟତା ଆପଣଙ୍କ ନିକଟରେ ପ୍ରକାଶ କରିପାରିବେ, ମାତ୍ର ତାହାଙ୍କଠାରୁ ସେହି ଅଭିଷେକ ତୁମମାନଙ୍କୁ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ। ଏଣୁ ସେହି ଶିକ୍ଷା ଅନୁସାରେ ତାହାଙ୍କଠାରେ ରୁହ। ପ୍ରଭୁ ଯୀଶୁ କହିଲେ, ଯାହାକି ମାଥ୍ୟୁ 24:24 ଆମେ ଏହିପରି ପାଠ କରୁ, କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ମାଓବାଦୀମାନେ ଉଠି ଏପରି ମହାମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। ମାତ୍ର ଏହା ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବା ସମ୍ଭବ ହେବ ନାହିଁ। ସେହି ଭଣ୍ଡ ଖ୍ରୀଷ୍ଟ ବା ଖ୍ରୀଷ୍ଟାରି ଯେତେବେଳେ ଆସିବ ସେତେବେଳେ ସେ ଏହି ପୃଥିବୀରେ ରହିଯାଇଥିବା ମନୋନୀତ ଲୋକମାନଙ୍କୁ ଭ୍ରାନ୍ତ କରିପାରିବ ନାହିଁ, ଆଉ ଆଜି କୌଣସି ଖ୍ରୀଷ୍ଟାରି ସେମାନଙ୍କୁ ଭ୍ରାନ୍ତ କରିପାରିବ ନାହିଁ। ଈଶ୍ୱରଙ୍କ ସନ୍ତାନମାନେ ପ୍ରଭୁ ଯୀଶୁଙ୍କର କହିବା ଅନୁଯାୟୀ ତାହାଙ୍କର ପଦ୍ଧତିକୁ ଅନୁସରଣ କରିବେ ଯେତେବେଳେ ସେ କହନ୍ତି, ମୋହର ମେଷ ସବୁ ମୋହର ସ୍ୱର ଶୁଣନ୍ତି। ଈଶ୍ୱରଙ୍କ ସନ୍ତାନମାନେ କୌଣସି ମିଥ୍ୟା ପାଳକଙ୍କର ଅନୁସରଣ କରିବାକୁ ଯାଉନାହାନ୍ତି, ସେମାନେ ତାହାଙ୍କର ସ୍ୱର ଶୁଣିବେ ଓ ଈଶ୍ୱରଙ୍କ ଆତ୍ମା ସେମାନଙ୍କର ଶିକ୍ଷକ ହୋଇପାରିବେ। ଏହା ଆମମାନଙ୍କ ନିମନ୍ତେ ଏକ ମହାନ ସାନ୍ତ୍ୱନାର ବିଷୟ ହେବା ଉଚିତ। ଆମ୍ଭେମାନେ ଯେଉଁ ସମସ୍ତ ଶିକ୍ଷକଙ୍କଠାରୁ ଈଶ୍ୱରଙ୍କ ବାକ୍ୟ ପ୍ରଚାର ଶୁଣୁ, ଆମେ ସେମାନଙ୍କୁ ଭଲ ଭାବେ ପରୀକ୍ଷା କରି ଚିହ୍ନିବାକୁ ହେବ ଯେ ପ୍ରକୃତରେ ଇଏ ଭ୍ରାନ୍ତ ଶିକ୍ଷକ ନା ସତ୍ୟ ଶିକ୍ଷକ। ଅର୍ଥାତ୍ ପବିତ୍ର ଆତ୍ମାଙ୍କ ନିକଟରେ ପ୍ରାର୍ଥନା କରି ତାହାଙ୍କର ଚାଳନା ଲୋଡ଼ି ସେହି ଶିକ୍ଷାର ସତ୍ୟତାକୁ ବୁଝିବାକୁ ହେବ। 2:28 ଲେଖା ଅଛି, ଅତେବ ହେ ବତ୍ସ୍ୟଗଣ, ତାହାଙ୍କଠାରେ ରୁହ, ଯେପରି ସେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମରେ ଆମ୍ଭେମାନେ ଲଜ୍ଜିତ ନ ହୋଇ ସାହସ ପ୍ରାପ୍ତ ହେବା। ଏଠାରେ ବତ୍ସ୍ୟଗଣର ଅର୍ଥ ହେଉଛି ଈଶ୍ୱରଙ୍କ ସମସ୍ତ ସନ୍ତାନଗଣ ବା ପ୍ରକୃତ ଖ୍ରୀଷ୍ଟ ବିଶ୍ୱାସୀଗଣ। ତେବେ ଯୋହନ କହନ୍ତି, ତାହାଙ୍କଠାରେ ରୁହ। ଏହାର ଅର୍ଥ ନୁହେଁ ଯେ ଯୋହନ ସେମାନଙ୍କୁ ଖ୍ରୀଷ୍ଟଙ୍କଠାରେ ରହିବାକୁ କହନ୍ତି, ମାତ୍ର ସେମାନେ ଯେ ତାହାଙ୍କଠାରେ ଅଛନ୍ତି ତାହା ସେ ପ୍ରକାଶ କରନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ ଯୋହନ କହୁଅଛନ୍ତି, ତୁମେମାନେ ତାହାଙ୍କଠାରେ ଅଛ। ଏଠାରେ ମୁଁ ପୁନର୍ବାର ସ୍ମରଣ କରାଇଦେବାକୁ ଚାହେଁ ଯେ ଯୋହନ ଏଠାରେ ସହଭାଗିତା ବିଷୟ ନେଇ କହନ୍ତି। ଖ୍ରୀଷ୍ଟଙ୍କଠାରେ ରହିବା ଅର୍ଥ ତାହାଙ୍କ ସହିତ ସହଭାଗିତା ସ୍ଥାପନ କରିବା, ତାହାଙ୍କ ସହିତ ସଂଯୁକ୍ତ ହେବା ଅର୍ଥ ତାହାଙ୍କ ସହିତ ଯୋଗାଯୋଗ ରକ୍ଷା କରିବା। ଆହୁରି ଯୋହନ କହନ୍ତି, ଯେପରି ସେ ଯେତେବେଳେ ପ୍ରକାଶିତ ହେବେ, ତେବେ ଆମ୍ଭେମାନେ ଯଦିଓ ଅଭିଷେକ ପାଇପାରୁ ମାତ୍ର ଆମ୍ଭେମାନେ ଜାଣୁନା ପ୍ରଭୁ ଯୀଶୁ କେତେବେଳେ ଆଗମନ କରୁଅଛନ୍ତି। ତାହା ହେଉଛି ଏକ ବିଷୟ ଯାହାକି ସେ ତାହାକୁ ତାହାଙ୍କ ନିଜ ମଧ୍ୟରେ ଜାଣିବା ନିମନ୍ତେ ରଖିଅଛନ୍ତି। ତେବେ ସେ କାହିଁକି ତାହାଙ୍କର ଆଗମନର ସମୟ ଆମମାନଙ୍କୁ ଜଣାଇ ନାହାନ୍ତି? ଯେପରି ସେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମରେ ଆମମାନେ ଲଜ୍ଜିତ ନ ହୋଇ ସାହସପ୍ରାପ୍ତ ହେବା। ଅର୍ଥାତ୍ ଆମ୍ଭେମାନେ ଯେପରି ସବୁ ଅବସ୍ଥାରେ ସତର୍କ ଜୀବନଯାପନ କରି ତାହାଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ରହୁ, ଏଥିନିମନ୍ତେ ସେ ସେହି ସମୟ ଆମମାନଙ୍କୁ ଜଣାଇ ନାହାନ୍ତି। କାରଣ ଜଣେ ଖ୍ରୀଷ୍ଟବିଶ୍ୱାସୀ ଖ୍ରୀଷ୍ଟଙ୍କର ଆସନ୍ନ ଆଗମନର ଦୃଷ୍ଟିକୋଣରୁ ନେଇ ଜୀବନଯାପନ କରିବା ଉଚିତ। ଆପଣ ଯଦି ଆଜି ମୋତେ କହନ୍ତି ଯେ ସେ ଆଉ ଦଶ ବର୍ଷ ପର୍ଯ୍ୟନ୍ତ ଆଗମନ କରିବେ ନାହିଁ, ତାହେଲେ ସେହି ଦଶ ବର୍ଷ ପର୍ଯ୍ୟନ୍ତ ମୁଁ ହୁଏତ ବଞ୍ଚିପାରେ ବା ନପାରେ, ତାହା ନେଇ ମୁଁ ତାହାଙ୍କର ଆଗମନ ନିମନ୍ତେ ପ୍ରସ୍ତୁତ ଜୀବନଯାପନ କରିବାରେ ହୁଏତ ଅବହେଳା କରିପାରେ ବା ସେଥିନେଇ ବିଶେଷ ଯତ୍ନବାନ ହୋଇନପାରେ। ମାତ୍ର ସେ ଯଦି ଆଜି ଆଗମନ କରିପାରନ୍ତି, କିମ୍ବା ସେ ବର୍ତ୍ତମାନ ଠିକ୍ ଏହି ସମୟରେ ଆଗମନ କରିବାକୁ ଯାଉଅଛନ୍ତି, ତାହେଲେ ମୁଁ ନିଶ୍ଚିତ ଭାବେ ସତର୍କ ରହିବା ନିମନ୍ତେ ଚେଷ୍ଟା କରିବି ଓ ତାହାଙ୍କର ଆଗମନ ନିମନ୍ତେ ଅପେକ୍ଷା କରି ରହିବି, ଆଉ ତାହା ହିଁ ଅତି ଚମତ୍କାର ବିଷୟ। ମୁଁ ବିଶ୍ୱାସ କରେ ସେ ସେହିପରି ଏକ ସମୟରେ ଆଗମନ କରିବେ, ମାତ୍ର ମୁଁ ଜାଣେ ନା ସେ କେଉଁ ସମୟରେ ଆଗମନ କରିବେ। ତେଣୁକରି ଆପଣ ଓ ମୁଁ ଆମେ ସଦାସର୍ବଦା ସବୁ ଅବସ୍ଥାରେ ସବୁ ପରିସ୍ଥିତିରେ ତାଙ୍କର ଆସନ୍ନ ବା ହଠାତ୍ ଆଗମନ ପ୍ରତି ସଜାଗ ଓ ସତର୍କ ରହି ଜୀବନଯାପନ କରିବା ଉଚିତ। ଲେଖା ଅଛି, ସେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭେମାନେ ଲଜ୍ଜିତ ନ ହୋଇ ସାହସପ୍ରାପ୍ତ ହେବା। ଆଜି ଅନେକ ଲୋକ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ନେଇ କଥାବାର୍ତ୍ତା କରନ୍ତି ଓ ସେମାନେ ଏହି ବିଷୟ ନେଇ ଅତି ଉତ୍ତେଜିତ ହୋଇପଡ଼ନ୍ତି। ମାତ୍ର ଏହା ପ୍ରକୃତରେ ସେମାନଙ୍କ ନିମନ୍ତେ ଏକ ଲଜ୍ଜାକର ବିଷୟ ହେବାକୁ ଯାଉଅଛି, କାରଣ ସେମାନେ କୌଣସି ଭରସା ସ୍ଥାପନ କରନ୍ତି ନାହିଁ ଓ ସେମାନେ ତାହାଙ୍କ ସମ୍ମୁଖରେ ତାହାଙ୍କ ଆଗମନରେ ଲଜ୍ଜିତ ହେବାକୁ ଯାଉଅଛନ୍ତି। କାହିଁକି ଜାଣନ୍ତି? ସେମାନଙ୍କର ଜୀବନ ହେତୁ। ପ୍ରଭୁ ଯୀଶୁ କହନ୍ତି, ଦେଖ ଆମ୍ଭେ ଶୀଘ୍ର ଆସୁଅଛୁ, ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି, ଯାହାକି ପ୍ରକାଶିତ ବାକ୍ୟ ବାଇଶ ପର୍ବର ବାର ପଦରେ ଲେଖା ଅଛି। ଅନେକ ଲୋକ ସେମାନଙ୍କର ପୁରସ୍କାର ନିମନ୍ତେ ଚାହିଁ ରହିବେ, ମାତ୍ର ସେମାନେ କୌଣସି ପୁରସ୍କାର ପାଇପାରିବେ ନାହିଁ। ପାଉଲ ପ୍ରଥମ କରନ୍ଥୀୟ ତିନି ପର୍ବର ପନ୍ଦର ପଦରେ ସେହି ବିଷୟ ନେଇ କହନ୍ତି, ଯଦି କାହାରି କର୍ମ ପୋଡ଼ିଯିବ ତାହାର କ୍ଷତି ହେବ, ତଥାପି ସେ ନିଜେ ରକ୍ଷା ପାଇବ, କିନ୍ତୁ ତାହା ଅଗ୍ନି ମଧ୍ୟ ଦେଇ ଗମନ କଲାପରି ହେବ। ଏପରି ଏକ ଜୀବନଯାପନ କରିବା ଗୁରୁତ୍ୱପୂର୍ଣ୍ଣ ଯାହାକି ସୁସମାଚାରକୁ ସମର୍ଥନ କରେ। ପ୍ରିୟ ବନ୍ଧୁ, ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କର ବିଚାରାସନ ସମ୍ମୁଖରେ ଛିଡ଼ା ହେବେ। ପାଉଲ ଦ୍ୱିତୀୟ କରନ୍ଥୀୟ ପାଞ୍ଚ ପର୍ବର ଦଶ ପଦରେ ଏହିପରି ଲେଖନ୍ତି, କାରଣ ଭଲ ହେଉ ବା ମନ୍ଦ ହେଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ୍ଭ ସମସ୍ତଙ୍କୁ ପ୍ରକାଶିତ ହେବାକୁ ହେବ। ପରିତ୍ରାଣର ବିଷୟ ସମାଧାନ ହୋଇସାରିଅଛି, କାରଣ ଆମମାନେ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ତାହାଙ୍କର ସନ୍ତାନ ଅଟୁ ଓ ତାହାଙ୍କର ଉପସ୍ଥିତି ମଧ୍ୟରେ ଅଛୁ। ଆପଣ ଉଦ୍ଧାରପ୍ରାପ୍ତ ହୋଇଅଛନ୍ତି କି ବିନଷ୍ଟ ହୋଇଅଛନ୍ତି, ଏହା ଏକ ପ୍ରଶ୍ନ ନୁହେଁ। ମାତ୍ର ଆପଣ ସେହି ପୁରସ୍କାର ପ୍ରାପ୍ତ ହେବାକୁ ଯାଉଅଛନ୍ତି କି ନାହିଁ, କିମ୍ବା ପରିଚିତ ହେବାକୁ ଯାଉଅଛନ୍ତି କି ନାହିଁ, ଏହା ଏକ ପ୍ରଶ୍ନ। କେତେକ ଲୋକ ମଧ୍ୟ ରହିବେ ଯେଉଁମାନେ କୌଣସି ପରିଚୟ ପାଇବେ ନାହିଁ। ସେଥିପାଇଁ ପାଉଲ ସେହି ଦ୍ୱିତୀୟ କରନ୍ଥୀୟ ପାଞ୍ଚ ପର୍ବର ଏଗାର ପଦରେ ଆହୁରି କହନ୍ତି, ଅତଏବ ପ୍ରଭୁ ବିଷୟକ ଭୟ ଜ୍ଞାତ ହେବାରୁ ଆମ୍ଭେମାନେ ମନୁଷ୍ୟମାନଙ୍କୁ ମଣାଉଅଛୁ, କିନ୍ତୁ ଆମ୍ଭେମାନେ ଈଶ୍ୱରଙ୍କ ଛାମୁରେ ପ୍ରକାଶିତ ଅଟୁ, ଏବଂ ତୁମମାନଙ୍କ ବିବେକ ନିକଟରେ ମଧ୍ୟ ଯିଏ ପ୍ରକାଶିତ ଅଟୁ, ଏହା ମୁଁ ଆଶା କରେ। ବିଶ୍ୱାସୀ ମଣ୍ଡଳୀର ସେହି ମଧ୍ୟାକାଶକୁ ଗମନ ଅନେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ସେତେ ଶିହରଣର ବିଷୟ ହେବାକୁ ଯାଉନାହିଁ, କାରଣ ସେମାନେ ଯେଉଁପରି ଜୀବନ ଏହି ଜଗତ ମଧ୍ୟରେ ଅତିବାହିତ କରନ୍ତି ସେଥିହେତୁ। ଦୁଇ ପର୍ବର ଅଣତିରିଶ ପଦରେ ଲେଖା ଅଛି, ସେ ଧାର୍ମିକ ଅଟନ୍ତି ଏହା ଯଦି ଜାଣ, ତେବେ ଯେ କେହି ଧର୍ମାଚରଣ କରେ ସେ ଯେ ତାହାଙ୍କଠାରୁ ଜାତ ଏହା ମଧ୍ୟ ଜାଣ। ଏହା ହିଁ ହେଉଛି ଈଶ୍ୱରଙ୍କ ସନ୍ତାନ ହେବାର ଶେଷ ପ୍ରମାଣ। ଈଶ୍ୱରଙ୍କ ବାକ୍ୟ ହେଉଛି ପ୍ରକୃତ ପରୀକ୍ଷା। ପ୍ରକାରାନ୍ତରେ ଯୌନ କହୁଅଛନ୍ତି ଯେ ଈଶ୍ୱରଙ୍କ ସନ୍ତାନମାନେ ପିତାଙ୍କ ପରି ଦେଖାଯାଆନ୍ତି, ସେମାନେ ସେମାନଙ୍କର ପିତାଙ୍କର ଆଚରଣକୁ ଅନୁକରଣ କରନ୍ତି, ସେମାନେ ସେମାନଙ୍କ ପିତାଙ୍କର ପଦାଙ୍କ ଅନୁସରଣ କରନ୍ତି, ସେମାନେ ସେମାନଙ୍କ ପିତାଙ୍କର ସ୍ୱଭାବ ଧାରଣ କରନ୍ତି। ଯଦି ସେମାନେ ସେମାନଙ୍କ ପିତାଙ୍କର ସ୍ୱଭାବ ଧାରଣ ନ କରନ୍ତି, ତାହେଲେ ସେମାନେ ନିଶ୍ଚିତ ଭାବେ ପିତାଙ୍କର ସନ୍ତାନ ହେବା ଉଚିତ ନୁହେଁ। ଏହା ଅତି ସ୍ପଷ୍ଟ ହୋଇଥାଏ। ପ୍ରିୟ ବନ୍ଧୁ, ଆଜି କ'ଣ ଆମମାନେ ପ୍ରକୃତରେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପିତା ଈଶ୍ୱରଙ୍କର ସନ୍ତାନ ହୋଇପାରିଛୁ କି? ଯଦି ନାହିଁ, ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ଆମେ ନିଜର ଜୀବନକୁ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ଖ୍ରୀଷ୍ଟଙ୍କଠାରେ ନିଜର ପାପ ସବୁ ସ୍ୱୀକାର କରି ପିତା ଈଶ୍ୱରଙ୍କ ସହ ସହଭାଗିତା ସ୍ଥାପନ କରିବା ନିମନ୍ତେ ଚେଷ୍ଟା କରୁ। ପ୍ରିୟ ବନ୍ଧୁ, ଏହି ପୁସ୍ତକ ମଧ୍ୟରେ ଆମେ ଗୋଟିଏ ବିଷୟ ଦେଖୁ, ଯେ ସହଭାଗିତା। ଏହି ସହଭାଗିତା ଉପରେ ଜୋହନ ବିଶେଷ ଗୁରୁତ୍ୱାରୋପ କରନ୍ତି, କାରଣ ଖ୍ରୀଷ୍ଟୀୟ ଜୀବନ ଖ୍ରୀଷ୍ଟୀୟ ସହଭାଗିତା ବିନା କେବେ ହେଲେ ବୃଦ୍ଧି ପାଇପାରେ ନାହିଁ। ଆଜି ଯଦି ଆମମାନେ ଆତ୍ମିକ ଜୀବନରେ ବୃଦ୍ଧି ଲାଭ କରିବା ପାଇଁ ଚାହୁଁ, ତାହେଲେ ଖ୍ରୀଷ୍ଟଙ୍କ ସହିତ ଓ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ପିତା ଈଶ୍ୱରଙ୍କ ସହିତ ସହଭାଗିତା ସ୍ଥାପନ କରିବା ନିତାନ୍ତ ଆବଶ୍ୟକ। ତା ନହେଲେ ଆମମାନେ କେବେ ହେଲେ ଆତ୍ମିକ ଜୀବନରେ ଏକ ଫଳପ୍ରଦ ଜୀବନଯାପନ କରିପାରିବା ନାହିଁ। ତେଣୁକରି ଆସୁ, ନିଜର ଜୀବନକୁ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ନିଜର ପାପ ସବୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ସ୍ୱୀକାର କରି କ୍ଷମା ମାଗି ତାହାଙ୍କ ସହ ସଂଯୁକ୍ତ ହେଉ ଓ ତାହାଙ୍କ ପଥରେ ଗମନ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতাবন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাই নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ বিষয়ে অধিক জাণিবার আগ্রহ লে আমসহ পত্র মাধ্যমে যোগাযোগ করতু। আমার ঠিকাটি হল পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। ঠিকাটি আউথরে শুণন্তু, পথ প্রদর্শিকা পোস্ট বক্স নম্বর 33 ভুবনেশ্বর 751001। আমার ইমেল আড্রেসটি লিখি রাখন্তু odia.ttb@radio882.com। তেবে আজি পাই বিদায় দিওন্তু। নমস্কার।